ପାଦ ସେବକ ପ୍ରଭୁ ଆସିଛନ୍ତି ଆଜି ଆମକୁ ଏଇ ପୁତ ହରିକଥା କିଛି କହିବେ। ତେଣୁ ଆପଣମାନଙ୍କ ନିକଟ ଅନୁରୋଧ, ଆପଣମାନେ ଧୈର୍ଯ୍ୟ ସହକାରେ ଶୁଣିବେ ଏବଂ ଶେଷକୁ ପ୍ରଶ୍ନ ପଚାରିପାରିବେ। ଏବଂ ତା ସହିତ ଆମର ବାବୁଲ ଭାଇଙ୍କ ତରଫରୁ ପ୍ରସ୍ତାବିତ ଆମର ଏଇ ଯେଉଁ ହରିନାମ ଯେଉଁ ଜପ କରିବା ପାଇଁ ଅଛି, ପ୍ରୋଭିଜନ ଅଛି ମାଳା ଜପ କରିବା ପାଇଁ ସମସ୍ତଙ୍କୁ ଦିଆଯିବ। ସେଥିପାଇଁ ସମସ୍ତେ ଆଟଲିଷ୍ଟ ଦୁଇ ମାଳା ଜପ କରିବେ। ଆର ଥର ଗୋଟାଏ ମାଳା ହୋଇଥିଲା, ଆଟଲିଷ୍ଟ ଦୁଇ ମାଳା ଦଶ ମିନିଟ୍ ବିଭିନ୍ନ ଭଗବାନଙ୍କ ନାମ କୀର୍ତ୍ତନ କରିବା ଏବଂ ସେଇଟା ଶେଷରେ କରାଯିବ। ସମଝିଲେ? ଜୟ
ଜଗନ୍ନାଥ। ଓମ୍ ଅଜ୍ଞାନେନ୍ଦ୍ରାନ୍ଦ୍ରସ୍ୟ ଜ୍ଞାନେନ୍ଦ୍ରାଭ୍ୟ
ଦୃଷ୍ଟିର
जीवित अवस्था ही आत्मार अस्तित्व स्वीकार करने पड़ ঠিক সেইভাবে যেউমানে সেমানঙ্কর জড়চক্ষু বা জড়েন্দ্রিয় সাহায্যে ভগবান দেখিবাকু ইচ্ছা করতে সেমানঙ্কু ভগবানঙ্কর বাহ্য বিরাট রূপকু ধ্যান করিবাকু কুহাযাইছে। উদাহরণস্বরূপ যেতবেলে কোনসি ভদ্রলোক তাঙ্কর মোটরগাড়ি যাত্রা করতে সেতবে আমি মোটরগাড়ি মধ্যে বসিবা ব্যক্তির পরিচয় মোটরগাড়ি দ্বারা হি দে অর্থাৎ অতি সহজে ব্যক্তি সমস্তে দেখিপারে ও জাঁপারে কিন্তু আমি তাহা নকি মোটরগাড়ি দেখাই অর্থাৎ মোটরগাড়ি জরিয়ার ব্যক্তির পরিচয় দেব। যেতবে প্রেসিডেন্ট তা মোটরগাড়ি বসে বাহারতি সেতবে আমি মোটরগাড়ি দেখাই প্রেসিডেন্ট যাচ্ছেন বলে কু সে সময় আমি তাঁর মোটরগাড়ি কু প্রেসিডেন্ট বলে কু। ঠিক সেইপরি অল্প বুদ্ধি সম্পন্ন লোক মানে যে উপযুক্ত যোগ্যতা হাসল নকি সাংে সাংে ভগবান দেখা ইচ্ছা করতে সে প্রথমে ভগবান বিরাট ভৌতিক রূপকে দেখাই ভগবান কুহযায়। যদিও ভগবান ভৌতিক প্রকাশর ভিতরে ও বাহার মধ্যে থাকে এ সম্বন্ধে আকাশে বাদল ও আকাশে নীলিমার উদাহরণ দিয়ে পড়ে। যদিও আকাশের নীলিমা ও আকাশ ভিন্ন ভিন্ন অটাতে তথাপি আমি মানে আকাশকে নীলবর্ণ বলে ভাব এ হচ্ছে এক সাধারণ লোক ধারণা মাত্র। সর্বপ্রথমে আমি আপনার কৃতজ্ঞতা জ্ঞাপন করছু যে আমি সুযোগ দিয়েছেন ভাগবত কথা কোয়া তোমার বহু পবিত্র তিথি আমার ইস্কনর গুরুদেব শ্রী শ্রীমৎ গৌরব সিং মহারাজ আজ তিরোভাব 1996 মশায় ফেব্রুয়ারি 9 তারিখ আজর তিথির সে মায়াপুরে এই ভগবান কথা কহা সময় সদত্যাগ করলে এসি মনুষ্য জীবন শ্রেষ্ঠ লাভ আমরা আপনার পড়বে ভাগবত বর্ণনা করা যাই ইয়ে এতাবান সাংখ্যযোগাভ্যাম স্বধর্ম পরনিষ্ঠ জন্মলাভ পরপুরুষা অন্তে নারায়ণ স্মৃতি আপনার যা করতু যেকোনসি সাংখ্য আচরণ সাংখ্য চিন্তা করতু আলোচনা করতু বা যোগ করতু বা ধর্ম আচরণ করতু সব কিছুর অন্তিম লাভ হচ্ছে কম না যদি অন্তিম সময় যদি আপনার ভগবান স্মৃতি আসিপারা তেমন শ্রীশ্রীম গৌরবিন্দ স্বামী মহারাজ সেভাবে ভাবে অন্তিমে ভগবান কথা কই মন্দিরে সে ভাগবত কথা কুহতি মঙ্গলাচরণ নিয়ে যান সে অর্ধঘণ্টায় কারণ 2 ঘণ্টারু অধিক সে কথা কুহতি ইংলিশ এবং ওড়িয়ার এবং সবাই গোটে সঙ্গীত গান করতে হা কৃষ্ণ বলে যাও জীব মতো উদ্ধার রাধা দেব তেমন ভগবান প্রকৃতরে তাঁর ইচ্ছাকে মনোবাঞ্ছা পূর্ণ করছেন অন্তিম সময় সে ভগবান কথা কই সর্বত্যাগ করছেন। আজ পৃথিবী সারা সবুঠি এত সে প্রসিদ্ধ লে আমার যে ইস্কনর জিবিসি অনেক সে গোটে রেজলুশন করলে যে আজর তিথি ওয়ার্ল্ডের যেতে সেন্টার অনেক ইস্কনর সবুঠি পাাল করা তেমন আজ সারা পৃথিবী কৃষ্ণ গৌরব স্বামী মহারাজের গুণগান করা যাচ্ছে এবং আজ ভুবনেশ্বর মন্দিরে বিশেষ ভাবে 20তম তিরোভাব তিথি পাাল করা যাচ্ছে আপনার মধ্যে আমি নিমন্ত্রণ করছু আপনার সেটি উপস্থিত হয়ে এই কার্যক্রমে যোগদান করেপারে এবং আসন্তকাল আমার মহানগর সংকীর্তন রখা যাই আমার মন্দিরের 9টা বাহারে মহানগর সংকীর্তন করে অন্তিমে অন্তবাসদেব পাখে যাই সেটি প্রসাদ পাইবে। এইভাবে ভাবে 2 দিন কার্যক্রম রয়েছে এবং আজ মধ্য আগে পবিত্র তিথি যে আমার ইস্কনের প্রতিষ্ঠিত আচার্য শ্রী শ্রীমৎ এসি ভক্তি বেদান্ত স্বামী প্রভুপাদ মহারাজ গুরুদেব শ্রী শ্রীমৎ ভক্তি সিদ্ধান্ত শিক্ষক প্রভুপাদ মহারাজ তাঁকর শুভ আবির্ভাব তিথি তেমন আজ সেই দৃষ্টি মধ্যে সারা পৃথিবী তাঁকর অনুমান করা যাচ্ছে তেমন এই ভক্তি সিদ্ধান্ত সরস্বতী ঠাকুর মহারাজ যে কি সে প্রথমে পঠাইলে আমার শ্রী প্রভুপাদ মহারাজ 1921-22 মশায় যেত দুজন দেখা হয়েছিল সেত তুমি পাশ্চাত্য জগতের এই ভগবান চৈতন্য মহাপ্রভুর বাণী প্রচার কর ইংরাজী ତେଣୁ ସେ ତାଙ୍କର କୃପାରୁ ଆଜି ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ହେଉଛି। ତେଣୁ ଆଜି ଆମର ଯେଉଁ ଆପଣମାନେ ମଧ୍ୟ ବହୁତ ଭାଗ୍ୟବାନ ଯେ ଆପଣ ଏଇ ଭାଗବତ ଶ୍ରବଣ କରୁଛନ୍ତି, ଭାଗବତ ପାଠ କରୁଛନ୍ତି। ଏଇ ଭାଗବତମ ହେଉଛି ସମସ୍ତ ବେଦର ସାର, ସମସ୍ତ ବୈଦିକ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ବ୍ୟାସଦେବ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ। ତେଣୁ ଅନ୍ତିମ ନିଗମ ପର୍ବତରୁ ଗଳିତମ ଫଳମ ହେଉଛି ଅନ୍ତିମ ତାଙ୍କର ଅବଦାନ ଶ୍ରୀମଦ୍ ଭାଗବତମ। ତେଣୁ ଶ୍ରୀମଦ୍ ଭାଗବତମ ବହୁତ ମହାତ୍ମ୍ୟ ରହିଛି। ତେଣୁ ଯାହା ହଉ, ଯେଉଁ ଶ୍ରୀମଦ୍ ଭାଗବତମ ଯେଉଁ ଆରମ୍ଭ ହେଉଛନ୍ତି, କଳିଯୁଗର ପ୍ରାରମ୍ଭରେ ସୌନକାଦି ଋଷି 88,000 ଋଷି ନୈମିଷାରଣ୍ୟରେ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆରମ୍ଭ କରିଥିଲେ, କିନ୍ତୁ ସେଥିରେ ସେ କିଛି ସୁଫଳ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଦୈବକ୍ରମେ ସେଠି ଶୁକ୍ରଗୋସ୍ୱାମୀ ଆସି ପହଞ୍ଚିଲେ। ତେଣୁ ତାଙ୍କୁ ସେ 6 ପ୍ରଶ୍ନ ପଚାରିଛନ୍ତି। ଏହି 6 ପ୍ରଶ୍ନ ପଚାରିଛନ୍ତି, ଆ ପୂର୍ବ ଦ୍ୱିତୀୟ ଅଧ୍ୟାୟରେ ଆପଣମାନେ ଯେଉଁ ଶୁଣିଲେ ସେଥିରେ ସେ 4 ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏବଂ ଆଉ 2 ପ୍ରଶ୍ନ ଯାହାକି ହେଉଛି ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରନ୍ତୁ, ଏବଂ ଭଗବାନ ଯେତେବେଳେ ଚାଲିଯାଇଛନ୍ତି ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ସହିତ ତାଙ୍କ ଧର୍ମ କାହାର ଶରଣରେ ଅଛନ୍ତି। ଏଇ 2 ପ୍ରଶ୍ନ ଥିଲା ପଞ୍ଚମ ଏବଂ 6 ପ୍ରଶ୍ନ। ଏଇ 2 ପ୍ରଶ୍ନର ଉତ୍ତର ଆପଣ ଏଇ ଶ୍ରୀମଦ୍ ଭାଗବତ ପ୍ରଥମ ସମୟ ତୃତୀୟ ଅଧ୍ୟାୟ ପ୍ରାପ୍ତ ହେବେ। ତେଣୁ ପ୍ରଥମେ ଶ୍ରୀ ଗୋସ୍ୱାମୀ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ଜଗୃହି ପୁରୁଷମ ରୂପମ ଭଗବାନ ମଧାଦେବୀ ସମ୍ଭୂତ ସୁରସ କଳମ ଆଦୌ ଲୋକ ସେ ଶିକ୍ଷା। ଏହି ଭୌତିକ ଜଗତ ସୃଷ୍ଟି ପାଇଁ ଭଗବାନ ପୁରୁଷ ଅବତାର ଗ୍ରହଣ କରୁଛନ୍ତି। ତେଣୁ ଏହିଭଳି ଭାବରେ 22 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି। ପ୍ରଥମେ ବର୍ଣ୍ଣନା କଲେ ବ୍ରହ୍ମାଙ୍କର 4 ପୁତ୍ର କୁମାର, 4 କୁମାର, ତାପରେ ଶୁକ୍ରଦେବ, ତାପରେ ନାରଦ ମୁନି, ତାପରେ ନରନାରାୟଣ, ତାପରେ କପିଳଦେବ। ଏହିଭଳି ଭାବରେ 22 ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କହିଲେ 19 ଏବଂ 20 ଅବତାର ରୂପରେ ଭଗବାନ ବଳରାମ ଏବଂ କୃଷ୍ଣଙ୍କୁ ମଧ୍ୟ କୁହାଯାଇଛି। ତେଣୁ କାଳେ ସାଧାରଣ ଲୋକମାନେ ଭାବିବେ ଯେ କୃଷ୍ଣ ମଧ୍ୟ ଜଣେ ଅବତାର, ସେଥିପାଇଁ ଶୁତ ଗୋସ୍ୱାମୀ ସେଇଟାକୁ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ଏତେ କାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାଳି ବ୍ୟାକରଣ ଲୋକ ଗୁଡ଼ାଇକି ଯିବେ ଯିବେ। ଏ 28 ଶ୍ଳୋକରେ ଏଇଟା କୁହାଯାଇଛି। ଯଦିଓ ଅନେକ ଅବତାର ବିଷୟ ମାନେ ସେ ଯେଉଁ ଅବତାର ବିଷୟରେ ବର୍ଣ୍ଣନା କରାଗଲା 22 ଅବତାର, ତାଙ୍କ ଭିତରେ ଅଧିକାଂଶ ହେଉଛନ୍ତି, ସମସ୍ତେ ହେଉଛନ୍ତି ଭଗବାନଙ୍କର ଅଂଶ ବା ଅଂଶର ଅଂଶ ବା କଳା ବୋଲି କୁହାଯାଉଛି। କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁ ତା ପର ଶ୍ଳୋକରେ କୁହାଯାଉଛି ଯେ ଏଇ ଯେଉଁ ଭଗବାନଙ୍କର ନାମଙ୍କର ଅବତାର ସବୁ ଅଛନ୍ତି, ଏଇ ନାମ ଏଇ ଅବତାର ସବୁ ଯେଉଁମାନେ ସକାଳେ ଏବଂ ସନ୍ଧ୍ୟାବେଳେ ସ୍ମରଣ କରନ୍ତି ବା ଗାନ କରନ୍ତି ବା ପାଠ କରନ୍ତି, ତାହେଲେ ସେମାନେ ସମସ୍ତ ଦୁଃଖରୁ ମୁକ୍ତ ହେବେ। ତେଣୁ ତା ପର ଶ୍ଳୋକରେ କୁହାଯାଉଛି 30 ଶ୍ଳୋକରେ ଯେ ଏତତ୍ ରୂପମ ଭଗବତୋ ହେରୁପଶ୍ୟ ଚିଦାତ୍ମନ ମାୟା ଗୁଣେଇ ବିରଚିତ ମଦାଧିବି ରାତ୍ମୀ। ତେଣୁ ଜଣକ ପ୍ରଶ୍ନ ଆସିପାରେ ଯେ ଆପଣ ଯେଉଁ ଶୁତ ଗୋସ୍ୱାମୀ ଯେଉଁ କଥା କହିଲେ, ସୌନକାଦି ଋଷିଙ୍କର ମନରେ ପ୍ରଶ୍ନ ଆସିପାରେ ଯେ ଆପଣ ଏତେ ସବୁ ଭଗବାନଙ୍କର ଅବତାର ବିଷୟ ବର୍ଣ୍ଣନା କଲେ, କିନ୍ତୁ ଭଗବାନଙ୍କର ଯେଉଁ ବିରାଟ ରୂପ ତ ବର୍ଣ୍ଣନା କଲେ ନାହିଁ ନା। ସେଥିପାଇଁ ଶୁତ ଗୋସ୍ୱାମୀ କହୁଛନ୍ତି ଯେ ଏମାନଙ୍କୁ ଯେଉଁ କହିଲି ଏତେ ରୂପଙ୍କ ଭଗବତ, ଇଏ ହେଉଛି ଚିଦାତ୍ମ ଭଗବାନଙ୍କର ଯେଉଁ ସଚ୍ଚିଦାନନ୍ଦ ଶରୀରରେ ଭଗବାନଙ୍କର ଏସବୁ ଆସିଛନ୍ତି, ବିଭିନ୍ନ ଅବତାର ଆସିଛନ୍ତି। କିନ୍ତୁ ମାୟା ଗୁଣେଇ ବିରଚିତ ମହଦାଧିବି ରାତ୍ମୀ, କିନ୍ତୁ ଭଗବାନଙ୍କର ଯେଉଁ ବିରାଟ ରୂପ, ଏ ବିରାଟ ରୂପ ହେଉଛି ଏଇ ମାୟା ସତ୍ଵ ରଜତମ ତ୍ରିଗୁଣରେ ଏଇ ରଚିତ ଏ ଭୌତିକ ଜଗତକୁ ଭଗବାନଙ୍କ ବିରାଟ ସ୍ୱରୂପ ବୋଲି କୁହାଯାଉଛି। ତେଣୁ ଆ ପରସ୍ପରରେ ଏଇ ପ୍ରଥମ ଯଥା ନବସି ମେଘୋ, ଆକାଶରେ ଯେଉଁ ରହିଛି ମେଘ ରହିଛି, ମେଘଟା ହେଉଛି କ'ଣ ନା ଏଇ ଜଳ ବାଷ୍ପରୁ ଯାଉଛି ମେଘଟା ହେଉଛି, ଏବଂ ରେଣୁର୍ବା ପାର୍ଥିବ ନଡ଼େ ଯୁଡ଼ି କଣା ଯେଉଁ ରହିଛି ବାୟୁ ଦ୍ୱାରା ଉଡ଼ିକିରି ସେ ମଧ୍ୟ ବାଦଲ ଆକାରରେ ପରିଣତ ହେଉଛି ବା ବର୍ଣ୍ଣ ନୀଳ ବର୍ଣ୍ଣ ବି ଆସୁଛି। ଅନୀଳ ବାୟୁରେ ଯେଉଁ ରହିଛି ଏ ରଙ୍ଗ ମଧ୍ୟ ଆସୁଛି ନୀଳବର୍ଣ୍ଣ ଆସୁଛି, ଆକାଶକୁ ଆମେ ଦେଖୁଛେ ନୀଳବର୍ଣ୍ଣ ଦେଖାଯାଉଛି। ତେଣୁ ଏବଂ ଦ୍ରଷ୍ଟରି ଦୃଶ୍ୟତମ, ତେଣୁ ଇଏ ହେଉଛି ଆମର ଚକ୍ଷୁର ଭ୍ରମ, ଆମର ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିପ୍ରଲିପ୍ସା ଏବଂ କର୍ଣ୍ଣାପାଠ। ସେ ନିଶ୍ଚିନ୍ତ ଭାବରେ ଭୁଲ କରିବ ଏବଂ ସେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବ। ପ୍ରମାଦ ବିପ୍ରଲିପ୍ସା ହେଉଛି ଠକିବା ମନୋବୃତ୍ତି ଏବଂ କର୍ଣ୍ଣାପାଠ ହେଉଛି ଆମର ଯେତେ ଇନ୍ଦ୍ରିୟ ଅଛନ୍ତି ତାଙ୍କର ସୀମିତ ଶକ୍ତି ରହିଛି, ଅସୀମିତ ଶକ୍ତି ନାହିଁ ତାଙ୍କର। ଚକ୍ଷୁ ଦ୍ୱାରା ଆମେ ସୀମିତ ପରିମାଣରେ ଦେଖିପାରିବା, ଯଦି ଆଲୋକ ନଥିବ ଆମେ ଦେଖିପାରିବା ନାହିଁ। ଏଭଳି ଭାବରେ ସବୁ ଇନ୍ଦ୍ରିୟମାନଙ୍କର ସୀମିତ ଶକ୍ତି ରହିଛି। ଇଏ ହେଉଛି ଚାରୋଟି ବଦ୍ଧଜୀବର ଦୋଷ, ଚାରୋଟି ଦୋଷ। ତେଣୁ ସାଧାରଣତଃ ଲୋକମାନେ ଯେଉଁ ରହିଛନ୍ତି ଏସବୁ ଆକାଶକୁ ଦେଖିଲେ ସେମାନେ ଭାବନ୍ତି ଆକାଶ ହେଉଛି ନୀଳବର୍ଣ୍ଣର, କିନ୍ତୁ ଆକାଶ ହେଉଛି ତା'ର ଯେଉଁ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏଇ ପାଞ୍ଚଟି ଯେଉଁ ତନ୍ମାତ୍ର ରହିଛି ଆକାଶରେ ସେ ଶବ୍ଦ ବୋଲି କହୁଛି। ଶବ୍ଦ କିଏ କହୁଛନ୍ତି, ଶବ୍ଦ କିଏ ମାନେ ଆକାଶରେ ସେ ଯେଉଁ ଶବ୍ଦ, ସେଥିରେ କୌଣସି କ'ଣ ତାଦେହରେ ରୂପ ବା ଏସବୁ କିଛି ନାହିଁ। ତାପରେ ଯେତେବେଳେ ସେଟା ବିକାର ଲାଭ କରୁଛି, ଆକାଶ ଯେତେବେଳେ ବିକାର ଲାଭ କରୁଛି ସେତେବେଳେ ଆସୁଛି ସ୍ପର୍ଶ, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। ସ୍ପର୍ଶ ମାନେ ସେଠି ପବନ ଆସୁଛି, ପବନରେ ସ୍ପର୍ଶ ଅଛି ଏବଂ ବାୟୁରେ ସ୍ପର୍ଶ ଅଛି ଏବଂ ଶବ୍ଦ ମଧ୍ୟ ଅଛି, କିନ୍ତୁ ତା ଦେହରେ ରୂପ ନାହିଁ। ରୂପ କେତେବେଳେ ଆସୁଛି ନା ଯେତେବେଳେ ସେଇ କ'ଣ ସ୍ପର୍ଶ ମାନେ ବାୟୁ ଯେତେବେଳେ ବିକାର ଲାଭ କରୁଛି ସେତେବେଳେ ଆସୁଛି କ'ଣ ନା ଅଗ୍ନି ଆସୁଛି, ସେଠି ଅଗ୍ନିରେ ରୂପ ରହିଛି, ଶବ୍ଦ, ସ୍ପର୍ଶ, ରୂପ ଏ ତିନୋଟି ଜିନିଷ ସେଥିରେ ରହିଛି। ସେଇଭଳି ଭାବରେ ଯେତେବେଳେ ଅଗ୍ନି ଏଇ ସୃଷ୍ଟିର ଆରମ୍ଭ ଏଇଭଳି ଭାବେ ସୃଷ୍ଟି ହେଇଛି, ଅଗ୍ନି ଯେତେବେଳେ ପୁଣି ବିକାର ଲାଭ କରୁଛି ସେତେବେଳେ କ'ଣ ଆସୁଛି ନା ରସ ବା ଜଳ ଆସୁଛି। ଜଳରେ ଚାରୋଟି ତନ୍ମାତ୍ର ରହୁଛି, ଶବ୍ଦ, ସ୍ପର୍ଶ, ରୂପ ଏବଂ ରସ। ପୁଣି ଜଳ ଯେତେବେଳେ ପୁଣି ବିକାର ଲାଭ କରୁଛି ସେତେବେଳେ ଭୂମି ସୃଷ୍ଟି ହେଉଛି, ଭୂମି ହେଉଛି ସେଥିରେ ପାଞ୍ଚଟି ତନ୍ମାତ୍ର ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। ତେଣୁ ଏଇଭଳି ଭାବରେ ଭୌତିକ ଜଗତ ସୃଷ୍ଟି ହେଉଛି। ତେଣୁ ଏଇ ଭୌତିକ ଜଗତ ଯାହା ସବୁ ହେଇଛି ଇଏ ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି। ଆପଣମାନେ ସପ୍ତ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ପାଠ କରିଥିବେ ଯେତେ କହୁଛନ୍ତି ଭଗବାନ କହୁଛନ୍ତି ଏମାନେ ହେଉଛନ୍ତି ଭୂମି, ଆପୋ, ନଳ, ବାୟୁ, ଖାଂ, ମନ, ବୁଦ୍ଧିରେ ଗଛ, ଅହଂକାର, ଇତିହାସ ଭିନ୍ନା ପ୍ରକୃତି ରାସ୍ତଧା। ଇଏ ହେଉଛି ଆଠଟି ଭିନ୍ନା ପ୍ରକୃତି ବା ନିମ୍ନତର ଶକ୍ତି ଭଗବାନଙ୍କର। ତେଣୁ ଏଇ ଭୌତିକ ବ୍ରହ୍ମାଣ୍ଡରେ ରହିଛି ନା ଚଉଦଟି ଭାଗରେ ବିଭକ୍ତ ହେଇଛି, ବ୍ରହ୍ମା ଏଠାରୁ ଚଉଦ ଭାଗରେ ବିଭକ୍ତ କରିଛନ୍ତି। ଆମେ ଯେଉଁ ରହିଛେ ଏ ପୃଥିବୀରେ ରହିଛେ, ପୃଥିବୀର ଉର୍ଦ୍ଧ୍ୱରେ ରହିଛି ଭୂବଲ ଲୋକ, ଆପଣମାନେ ଗାୟତ୍ରୀ ପାଠ କରୁଥିବେ, ଯୋଗ କରୁଛନ୍ତି, ଗାୟତ୍ରୀ କରୁଥିବେ, ଓମ୍ ଭୂର୍ ଭୁବ ସ୍ୱଃ, ଏ ଭୂ ଲୋକ, ତାପରେ ଭୂବଲ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ଆହୁରି ଚାରୋଟି ସ୍ୱର୍ଗ ଲୋକ ରହିଛି, ମହତ୍ ଲୋକ, ଜନଲୋକ, ତପ ଲୋକ ଏବଂ ବ୍ରହ୍ମ ଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି ସତ୍ୟ ଲୋକ ଯେତେ କୁହାଯାଉଛି। ତେଣୁ ଆ ତଳେ ସେଭଳି ଭାବରେ ସାତଟି ଲୋକ ରହିଛି ଯେ ଅତଳ, ବିତଳ, ସୁତଳ, ତଳାତଳ, ମହୈତଳ, ରସାତଳ ଏବଂ ପାତାଳ, ଏ ସାତଟି ଲୋକ ରହିଛି। ତେଣୁ ଏ ସମଗ୍ର ବିଶ୍ୱ, ବିଶ୍ୱବ୍ରହ୍ମାଣ୍ଡ ଇଏ ହେଉଛି ଭଗବାନଙ୍କ ରୂପ। ଇଏ କାହାକୁ କୁହାଯାଉଛି ନା ଯେଉଁମାନେ ଏତେ ଉନ୍ନତ ନୁହନ୍ତି, କନିଷ୍ଠ ଆରମ୍ଭ କରୁଛନ୍ତି, ଭଗବାନଙ୍କର ଗୋଟେ ରୂପ ବୋଲି ଚିନ୍ତା କରିପାରନ୍ତି ନାହିଁ ସେମାନେ। ସେମାନେ ଭଗବାନ ବିରାଟ ବସ୍ତୁ ବୋଲି ଭାବନ୍ତି। ଭଗବାନ ଶବ୍ଦର ଅର୍ଥ ହେଉଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଭଗ କହିଲେ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଦଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଭଗବନ୍ଧନା ପରାଶରମୁନି ଭଗବାନଙ୍କର ସଂଜ୍ଞା ଏହିଭଳି ଭାବରେ ଦେଇଛନ୍ତି। ଯାହା ପାଖରେ ସମସ୍ତ ଧନର ଯିଏ ସମସ୍ତ ଧନ ରହିଛି, ସମ୍ପତ୍ତି ରହିଛି, ସିଏ ହେଉଛନ୍ତି ଭଗବାନ, କି ତାଙ୍କର ଭଗବାନଙ୍କର ସଂଜ୍ଞା। ତାପରେ ଯେତେ ଶକ୍ତି ରହିଛି ପୂର୍ଣ୍ଣ ଭାବରେ ଯେ ଶକ୍ତିମାନ ସିଏ ହେଉଛନ୍ତି ଭଗବାନ। ଯଶ ଯାହାଙ୍କର ରହିଛି ସବୁବେଳ ପାଇଁ ଯଶ ରହିଛି ସିଏ ହେଉଛନ୍ତି ଶ୍ରେଷ୍ଠ ଯଶ ଯାହାଙ୍କର ସିଏ ହେଉଛନ୍ତି ଭଗବାନ। ଯେମାନେ ସୌନ୍ଦର୍ଯ୍ୟ ସବୁଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଯାହାର ସିଏ ହେଉଛନ୍ତି ଭଗବାନ ଏବଂ ଜ୍ଞାନ ଏବଂ ବୈରାଗ୍ୟ ଏଇ ଚାରୋଟି ହେଉଛି ଐଶ୍ୱର୍ଯ୍ୟ। ତେଣୁ ଏ ସବୁ ଯାହାଙ୍କ ପାଖରେ ପରିପୂର୍ଣ୍ଣ ଭାବରେ ଅଛନ୍ତି ସିଏ ହେଉଛନ୍ତି ଭଗବାନ। ତେଣୁ ଏତେ ବିରାଟ ତତ୍ତ୍ୱ ତାଙ୍କର ଗୋଟେ ଶରୀର ଥିବ ଏଟା ସେମାନେ ଚିନ୍ତା କରିପାରନ୍ତି ନାହିଁ। ଯେଉଁମାନେ ନୂଆ ଭକ୍ତ ବା ଯେଉଁମାନେ ଏ ଧାରାକୁ ଆସୁଛନ୍ତି ଭଗବାନଙ୍କର ଏଭଳି ଗୋଟେ ରୂପ ଅଛି ବୋଲି ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। ତାପରେ ମଧ୍ୟ ଉପନିଷଦମାନଙ୍କରେ ବିଶେଷ ଭାବରେ ଶ୍ୱେତ ସୁତର ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଅପାଣି ପାଦ ଜବନ ଗ୍ରହିତା ତାଙ୍କର ପାଣି ନାହିଁ ବା ତାଙ୍କର ହାତ ନାହିଁ ତାଙ୍କର ପାଦ ନାହିଁ କିନ୍ତୁ ପାଣି ନଥିଲେ ମଧ୍ୟ ହାତ ନଥିଲେ ମଧ୍ୟ ସେ ଜବନ ଗ୍ରହିତା ସେ ସବୁକିଛି ଗ୍ରହଣ କରିପାରନ୍ତି। ତାଙ୍କର ପାଦ ନଥିଲେ ମଧ୍ୟ ସେ ବହୁତ ଦ୍ରୁତ ଗତିରେ ଧାଇଁପାରନ୍ତି। ସୁତାସୁତର ପରିସରରେ ଏଇଟା ବର୍ଣ୍ଣନା କରାଯାଇଛି ଅପାଣି ପାଦ ଜବନ ଗ୍ରହିତା ପଶୁତି ଅଚକ୍ଷୁ ସେ ଶୁଣନ୍ତି ଅପର୍ଣ୍ଣ ତାଙ୍କର ଚକ୍ଷୁ ନାହିଁ କିନ୍ତୁ ସେ ଦେଖିପାରନ୍ତି ପଶୁତି ଅଚକ୍ଷୁ ସେ ଶୁଣନ୍ତି ଅପର୍ଣ୍ଣ କର୍ଣ୍ଣ ନାହିଁ କିନ୍ତୁ ସେ ଶୁଣିପାରନ୍ତି ନ ସ ବ୍ୟକ୍ତି ବେଦ୍ୟମ୍ ନ ତସ୍ୟସ୍ତି ବେତା ସିଏ ହେଉଛନ୍ତି ସବୁ ଜାଣନ୍ତି ଏବଂ ସିଏ ହେଉଛନ୍ତି ପ୍ରକୃତରେ ଜ୍ଞାତ ବସ୍ତୁ ବେଦ୍ୟମ୍ ତାଙ୍କଠାରୁ ଅଧିକା କେହି ଜାଣନ୍ତି ନାହିଁ କି ଅଧିକା କିଛି ଜ୍ଞାତ ବସ୍ତୁ ନାହିଁ। ତା ମାହୁର ଅଗ୍ରମ ପୁରୁଷମ ମହାନ୍ତମ ସିଏ ହେଉଛନ୍ତି ଶ୍ରେଷ୍ଠ ପୁରୁଷ ଭଗବାନଙ୍କୁ ଏହିଭଳି ଭାବରେ କୁହାଯାଇଛି। ତେଣୁ ଲୋକମାନଙ୍କ ଧାରଣା ଯେ ଭଗବାନଙ୍କ ରୂପ ନାହିଁ ଆମର ଯେଉଁମାନେ ମହିମା ଆଲେଖ ସେମାନେ କୁହନ୍ତି ତାଙ୍କର ରୂପ ନାହିଁ। ଥରେ ଯାଜପୁର ପାଖରେ ଜଣେ ଆମକୁ ନିମନ୍ତ୍ରଣ କରିଥିଲେ ଭଗବାନ କଥା କହିବା ପାଇଁ ଆମେ ଯାଇଥିଲୁ ଦୈବକ୍ରମେ ସେଠି ମଧ୍ୟ ଏଇ ମହିମା ଆଲେଖଙ୍କର ସବୁ ଭକ୍ତମାନେ ସବୁ ଆସିଥିଲେ। ତେଣୁ ସେମାନେ ମୋତେ ଯେତେବେଳେ କହିଲେ ମୁଁ ଭଗବାନ କଥା କହିଲି ଶାସ୍ତ୍ର ଅନୁସାରେ ତାପରେ ସେ ମହିମା ଆଲେଖଙ୍କୁ କହିଲେ ତମେ କୁହ ତେଣୁ ମୁଁ ଯାହା କହିଲି ସେ ସବୁ ମନା କରିଲି ନା ତାଙ୍କର କ'ଣ ରୂପ ଅଛି ସିଏ କ'ଣ ମହାମନ୍ତ୍ର କ'ଣ କୀର୍ତ୍ତନ କରୁଛନ୍ତି ଏଇଭଳି ଭାବରେ କରୁଛନ୍ତି। ତେଣୁ ମୁଁ ଭାବିଲି କାହିଁକି ମୁଁ ଏଠିକି ଆସିଲି ଆମେ ସେଦିନ ଯାଇଥିଲୁ ପ୍ରଭୁ ନେଇଥିଲେ ଆମକୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି କିନ୍ତୁ ସେଠି ଯିଏ କଥା କହୁଛନ୍ତି ସେ ସବୁ ମାୟାବତୀ କଥା କହୁଛନ୍ତି। ତେଣୁ ଯାହା ହଉ ଭଗବାନ କୃପାରୁ ତାଙ୍କ ତାଙ୍କ ଭିତରେ ଗୋଟେ ଝଗଡ଼ା ହେଇଗଲା ଜଣେ ମାତାଜୀ ସେଠି ଥିଲେ ସେ ଗୋଟେ ପାଟିକୁଣ୍ଡ କଲେ ବହୁତ ବିରାଟ ବଡ଼ ଚିଲେଇଲେ ଚିଲେଇବାରେ ସେ କଥା ବନ୍ଦ ହେଇଗଲା ସାଙ୍ଗେ ସାଙ୍ଗେ ପଳାଇ ଆସିଲେ ପାଖରେ ସେ ଲୋକ ଜଣଙ୍କୁ ବହୁତ ମାନେ ଭାରି ଭକ୍ତ ଉନ୍ନତ ଭକ୍ତ ସେ ଜାଣିପାରୁନାହାନ୍ତି ଡିଫରେନ୍ସ ଜାଣିପାରୁନାହାନ୍ତି। ତେଣୁ ମହିମାରେ ସେ କହୁଛନ୍ତି ଭଗବାନ ରୂପ ନାହିଁ ଆପଣମାନେ ଜାଣିଥିବେ ବୋଧେ ଭୀମ ଭୋଇ ଯେତେବେଳେ ଯାଇଥିଲେ ଜଣେ ସେ କହୁଛନ୍ତି ଜଗନ୍ନାଥ ଇଏ କରିଦେଲା ତାଙ୍କୁ ପିଲା କରିଦେଲା ଜଗନ୍ନାଥ କିଏ କହିବାର କି ତେଣୁ ଯୋଉ ରହିଛି ଭଗବାନ ନିଜେ ତାଙ୍କ ରୂପ ଦେଖୁଛନ୍ତି ଭଗବାନ ତୁ କିଏ ଜାଣନ୍ତି ଭଗବତ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହିଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ ଚତୁର୍ଥ ସିଦ୍ଧାଏ ଯତତାମ ବି ସିଦ୍ଧାନା କଶ୍ଚିତ ମାନ ବୁଝି ତତ୍ତ୍ୱ ହଜାର ହଜାର ଲୋକ ସେମାନେ ମନୁଷ୍ୟ ଜୀବନର ଯେଉଁ ମୂଲ୍ୟ ସେମାନେ ବୁଝିନାହାନ୍ତି ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି। ସେଇଠୁ ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି ଯେଉଁଠି ଅଥାତ ବ୍ରହ୍ମ ଜିଜ୍ଞାସା ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା ତାର ଅର୍ଥ ହେଉଛି ଅଥ ମାନେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି ତେଣୁ ମାନବ ଜନ୍ମ କର୍ତ୍ତବ୍ୟ ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ ଯାହାକି ଆପଣ ଶୁଣିଥିଲେ ପ୍ରଥମ ସମୟ ଦ୍ୱିତୀୟ ଅଧ୍ୟାୟରେ ଯେ ଧର୍ମ ସହି ଆପବର୍ଷ୍ୟ ନାର୍ଥ ଅର୍ଥାୟ ପ୍ରପତି ନାର୍ଥସ ଧର୍ମକାନ୍ତସ୍ୟ କାମ ଲାଭାୟ ସ୍ମୃତ କାମସ୍ୟ ନେନ୍ଦ୍ରପ୍ରୀତି ଲାଭ ଜୀବିତ ଦାବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା नाथ दस्य कर्म जीवन जीवन कर्तव्य होती से तस्य जिज्ञासा कर तेणु जत तत्व जिज्ञासा करते बुझा पड़ो तार मानव जन्म आरंभ हो तेणु यही भाव में विभिन्न धारा जो मैंने जाती किए सिद्धि लाभ कर पर्म सिद्धि लाभ कर ये ज्ञान सिद्धि लाभ कर ये योग सिद्धि लाभ कर समस्त सिद्ध मान भगवान जानपरती ना तेणु जो रही कहला भगवान शास्त्र अनुसार कथा कह मन गढ़ा कथा कह कह शास्त्र ना शास्त्र मन गढ़ा नुह शास्त्र अश विश्वसित विश्वसित मेत सब भगवान विश्वास जात हो शास्त्र शास्त्र हम मन गढ़ा जिन नुह भगवान विश्वास जात हो तेणु ठीक अच्छे क्वेश्चन आंसर आम पर करवा मधुर कहू विष्णु आंसर क्या ये हूँ तेणु ये शास्त्र कहुई अंतिम अर्थात ब्रह्म टीके जो कहुई से आरंभ होती जो मैंने किसी सिद्धि लाभ कर सब सिद्ध मैंने भगवान जानपरती ना भगवान निजे कौशन जत सिद्ध ना कश्चि मान व्यक्ति तत्व खूब क्वचित लोक मतलब तत्व जान आमर ये बुझे पड़ो आम चारोटी रही अनर्थ रही बद्ध जीवक चार दोष आसपा चारोटी अनर्थ रही कौन कह अनर्थ ना असत कृष्णा आपण मैंने जो बड़े साधु संग कर आदो रूप गोस्वामी भक्ति गोस्वामी सुंदर से वर्णना कर आदो श्रद्धा तथा साधु संग तथा भजन क्रिया तथा अनर्थ निवृत्ति अनर्थ हूँ कौन ना चारोटी अनर्थ रही आमर ये भौतिक त्रिगुण आसान कौन ना असत कृष्णा ये भौतिक जगत जो कृष्णा रही असत कृष्णा कारण भौतिक जगत हूँ असत ताकि जो आसक्ति रही असत कृष्णा तापर आम हृदय दुर्बल रही हृदय काम क्रोध लोग मोह इत्यादि रही ये हृदय दुर्बलता तापर गोटे तत्व भ्रम भगवान को तत्व जाना जी कहे खूब क्वचित मान व्यक्ति तत्व ना समस्त तत्व नाम रही ये गोटे अनर्थ एवं आउ गोटे अनर्थ हूँ कौन ना अपराध विभिन्न प्रकार अपराध नाम अपराध धाम अपराध वैष्णव अपराध इत्यादि विभिन्न प्रकार अपराध रही तेणु ये अनर्थ दूर हेल्ले आम भगवान विषय जापर तत्वभ्रम रही तत्वभ्रम जब दूर हम तेल भगवान को तत्व जाना तेणु ये तत्वभ्रम थी लोक मैंने जानपरते ना जो भगवान जड़े पुरुष रही आकार रही तेनाली कह जो मैंने प्राथमिक स्तर अच्छा प्राथमिक कनिष्ठ स्तर अच्छा भक्ति मार्ग को आणु से आस्ते आस्ते अग्रगति करेंगे तेणु तक प्राथमिक ध्यान दि जाऊँ भगवान ये रही विश्वरूप जो मुझली पाताल रही अंतिम तले सब निम्न लोक रही पाताल ये पातालु आरंभ हो भगवान पाद पद्म से तुलना कर तेणु यही भाव में समस्त विश्व को भगवान विश्व रूप भी धरा जाए कारण भगवान शरीर भगवान सृष्टि बिना प्रकृतिर अस्तधा ये हूँ भगवान नित्यतर प्रकृति ये हूँ भगवान शक्ति भगवान शरीर बोली कल्पना कर तेणु कह जे जथा नवसी मेघ जो भाव में आकाश रे मेघ रही किंतु आकाश हूँ अलग आकाश रे कौन रूप ना आकाश हूँ केवल शब्द मध्यम आम जो कथा कहचे ये शब्द जो रही शब्द मध्यम आम जानवा आकाश रही आकाश में अगर कौन सी तन्मात्रा ना रूप केत जो भी आकाश पर शब्द पर आपर्श स्पर्श हूँ वायु रही मान ये स्पर्श अनुभव करते वायुटा को आम आखिर देखिपर ना तार रस आम जानपर ना कौन रस रही वायुटा केवल जाना क्या कहते वायु और गंध अलग रही जिनसा जाना वायु वायु कौन ना स्पर्श वायु तन्मात्र आम वायु को केवल स्पर्श मात्र जापर गंधमात्र वायु को जापर ना गंधमात्र जाना मानने से भूमि भूमिकणा रही जोटा कहु रेणु बा पार्थिव भूमिकणा थूमि रोच गंध रोच ଏଇଟାକୁ ଏଇଭଳି ଭାବରେ ଆମେ ବୁଝିବାକୁ ପଡ଼ିବ। ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏଇ ପାଞ୍ଚଟି ଯେଉଁ ତନ୍ମାତ୍ର ରହିଛି ସେଇଥିରେ ଶବ୍ଦ ରହୁଛି ମାନେ ଆକାଶ ରହିଛି, ଆକାଶରେ ଅନ୍ୟ କିଛି ଆମେ ରୂପ ନାହିଁ କି ଗନ୍ଧ ନାହିଁ, ଆକାଶ କିଛି ନାହିଁ। ସେ ଯେତେବେଳେ ବିକାର ଲାଭ କରୁଛି ସେତେବେଳେ ସ୍ପର୍ଶ ବା ବାୟୁ ଆସୁଛି, ବାୟୁ ଅନିଳ କଥା କୁହାଯାଉଛି, ଅନିଳ ବାୟୁରେ ତାଙ୍କର କୌଣସି ରଙ୍ଗ ନାହିଁ ବା ତାର ଗନ୍ଧ ନାହିଁ। ଯଥା ଯେଉଁ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯେମିତି ଗୋଟେ ପୁଷ୍ପ ସବୁ ରହିଛି, ପୁଷ୍ପ ବାଟିକା ରହିଛି, ସେଠି ଗୋଟେ ପବନ ଯେତେବେଳେ ଆସୁଛି ବାୟୁ ଯେତେବେଳେ ଆସୁଛି ସେଇଭଳି ତାର ସୁଗନ୍ଧଟା ଆମେ ଭାବୁଛେ ବାୟୁର ସୁଗନ୍ଧି ବାୟୁ, କିନ୍ତୁ ବାୟୁ ଆଉ ଗନ୍ଧ ଭିତରେ ତଫାତ ରହିଛି। ବାୟୁରେ କେବଳ ତାର ଗନ୍ଧ ନାହିଁ, ବାୟୁରେ ଗନ୍ଧ ରହୁଛି ମାନେ ସେଠି ଭୂମିକଣା ରହିଛି, ପାର୍ଥିବ ରୂପ ହେଇଗଲା ରେଣୁ ବା ପାର୍ଥିବ, ଭୂମିକଣା ଥିଲେ ସେଠି ଗନ୍ଧ ଆସିବ, ଭୂମିରେ ଗନ୍ଧ ରହୁଛି, ପାଞ୍ଚଟି ତନ୍ମାତ୍ର ଭୂମିରେ ରହୁଛି। କିନ୍ତୁ ଅନ୍ୟ ଗୁଡ଼ାକରେ ଯେଉଁ ଜଳ ରହିଛି ଜଳର ଗନ୍ଧ ନାହିଁ, ଜଳ ଯେଉଁଠି ଯାକୁ ଦୁର୍ଗନ୍ଧ ଲାଗୁଛି ମାନେ ସେଠି ଭୂମିକଣା ରହିଛି ବୋଲି ସେଠି ଗନ୍ଧଟା ଆସୁଛି। ଏସବୁ ତତ୍ତ୍ୱ ବୁଝିବାକୁ ପଡ଼ିବ। ସେଇଭଳି ଭାବରେ ଶବ୍ଦ ସ୍ପର୍ଶ ରୂପ, ରୂପ ରହୁଛି ମାନେ ଅଗ୍ନି, ଅଗ୍ନି ଥିବାରୁ ସେଠି ରୂପ ରହୁଛି, ଆମର ଯେଉଁ ଶରୀର ରହିଛି ଏ ପାଞ୍ଚଟି ତତ୍ତ୍ୱରେ ରହିଛି, ପାଞ୍ଚଟି ତତ୍ତ୍ୱରେ ଇଆଡ଼େ ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏ ପାଞ୍ଚଟି ତତ୍ତ୍ୱରେ ଏ ଶରୀର ସୃଷ୍ଟି ହେଇଛି। ତେଣୁ ଆମର ଏଠି ଗନ୍ଧ ରହୁଛି, ରୂପ ରହୁଛି, ସ୍ପର୍ଶ ରହୁଛି, ଶବ୍ଦ ବି ଆସୁଛି ଏବଂ ଏସବୁ ପାଞ୍ଚ ତନ୍ମାତ୍ର ଏ ଶରୀରରେ ରହୁଛି। କାହିଁକି ନା ଏ ପାଞ୍ଚଟି ତନ୍ମାତ୍ରରେ ଏ ଭୌତିକ ଜଳ ଏ ପାଞ୍ଚଟି ଭୂତ ପଞ୍ଚ ମହାଭୂତରେ ଆମର ଏଇ ସ୍ଥୂଳ ଶରୀରଟି ଗଠିତ ହେଇଛି। ତେଣୁ ସାଧାରଣତଃ ଲୋକମାନେ ଯେଉଁ ରହିଛି ଠିକ ଭାବରେ ବୁଝିପାରନ୍ତି ନାହିଁ, ତତ୍ତ୍ୱଟାକୁ ଜାଣିବାଟା ଏତେ ସହଜ ଜିନିଷ ନୁହଁ, ତତ୍ତ୍ୱଟା ଜାଣିବାଟା ତତ୍ତ୍ୱଟା ଜାଣିବା ପାଇଁ ସେଥିପାଇଁ ଯେଉଁ ଭଗବତ ଗୀତାରେ ଭାଗବତରେ ମଧ୍ୟ ଭଗବାନ କହିଛନ୍ତି, ସାଧାରଣତଃ ଲୋକମାନେ କ'ଣ କରନ୍ତି ନା ଭାଗବତ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 84 କି କେତେ ଅଧ୍ୟାୟରେ ଭଗବାନ ନିଜେ କହିଛନ୍ତି, ଗୋଟେ କୁରୁକ୍ଷେତ୍ରରେ କହିଛନ୍ତି ଏଇଟା, ଯେ ଭଗବାନ କହୁଛନ୍ତି ଯେ ଏଇ ଯେଉଁ ଆମର ଯେ ଶରୀର ରହିଛି ଏ ତିନୋଟି ଧାତୁରେ ତିଆରି, ଯଶ୍ୟାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ ସୋଧି, ଯଶ୍ୟାତ୍ମବୁଦ୍ଧି ଲୋକମାନେ ନିଜକୁ ଆତ୍ମ ବୋଲି ଭାବନ୍ତି କାହାକୁ ନା ଏଇ ଶରୀରକୁ ଭାବନ୍ତି, ଯଶ୍ୟାତ୍ମବୁଦ୍ଧି ଗୁଣପେ ତ୍ରିଧାତୁକେ ସୋଧି, ଗୁଣପ ମାନେ ଏଇଟା ଗୋଟେ ଖୋଳ କଭରିଂ ବଡ଼ି, ତିନୋଟି ଧାତୁରେ ସୃଷ୍ଟି କଫ ବାତ ଏବଂ ପିତ, ଆୟୁର୍ବେଦ ଶାସ୍ତ୍ରରେ ଏ ତିନୋଟି ଜିନିଷ ରହିଛି, ଏ ତିନୋଟି ଧାତୁରେ ଆମର ସର୍ବ ସୃଷ୍ଟି ହେଇଛି, ଯଶ୍ୟାତ୍ମବୁଦ୍ଧି ଗୁଣପେ ତ୍ରିଧାତୁକେ ଏ ତିନୋଟି ଧାତୁରେ ତିଆରି ହେଇଛି। ସୋଧି ସୋଧି ମାନେ ତାଙ୍କର ଭି ମାନେ ବୁଦ୍ଧି ହେଉଛି ସେଇଭଳି ଭାବରେ ସେମାନେ ଶରୀରକୁ ଆତ୍ମ ବୋଲି ଭାବନ୍ତି, ସତ୍ୟ ଅନୁସୃତ ଭାବ ଲୋକ ଏଇ ଭ୍ରମରେ ରହିଛନ୍ତି ନିଜକୁ ଶରୀର ବୋଲି ଭାବନ୍ତି। ସେଥିପାଇଁ ଭଗବତ ଗୀତାରେ ପ୍ରଥମେ ଭଗବାନ କହିଲେ ଯେ ତମେ ଏ ଶରୀରଠାରୁ ଭିନ୍ନ, ଉଦାହରଣ ଦେଇ କହିଲେ ଦେହିନୋସ୍ମିନ୍ ଯଥା ଦେହେ କୌମାରମ୍ ଯୌବନମ୍ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତୋତ୍ରଣମ୍ ହୁଏ, ଯେମିତି ଆମେ ଛୋଟ ଶରୀର ଥିଲେ ଛୋଟ ପିଲା ଥିଲେ ସେ ପିଲା ଶରୀରଟି ଚାଲିଗଲା, କିନ୍ତୁ ଆମର ପରିବର୍ତ୍ତନ ହେଇନି, ଆମେ ଯେଉଁ ଛୋଟ ଶରୀର ଥିଲେ ପୁଣି ଯୁବକ ଶରୀରରେ ରହିଲେ, ସେଭଳିଆ ଯୁବକ ଶରୀର ଚାଲିଗଲା ପରେ ମଧ୍ୟ ବୃଦ୍ଧ ଶରୀରରେ ଆମେ ରହିଲେ, ଶରୀରର ପରିବର୍ତ୍ତନ ହେଉଛି ଆମର ପରିବର୍ତ୍ତନ ହେଉ, କିନ୍ତୁ ଏଇଥିରୁ ଆମେ ଜାଣିବା ଯେ ଆମେ ଶରୀର ନୁହଁ, ଆମେ ହେଉଛେ ଶରୀରଠାରୁ ଭିନ୍ନ, ପ୍ରାଥମିକ ଜ୍ଞାନ ହେଉଛି ଏଇଟା ଭଗବତ ଗୀତାରେ, ସେଥିପାଇଁ ଭଗବାନ ଏଇଟା ପ୍ରଥମେ ଏକଥା କହିଛନ୍ତି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଭଗବାନ କହୁଛନ୍ତି ଯଶ୍ୟାତ୍ମ ବୁଦ୍ଧି ପୁଣପେ ତ୍ରିଧାତୁକେ ସୋଧି କଳତ୍ରାଦିଶୁ ଭୌମ୍ୟତି, ଶରୀରଠାରୁ ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ଯାଇଛି ଧି ବା ବୁଦ୍ଧି ଯେଉଁମାନଙ୍କର ଆଉ ଟିକେ ଉନ୍ନତ ଏଇ ବୁଦ୍ଧି ବୋଲି କୁହାଯାଉଛି, ଯେଉଁମାନେ ଅଳ୍ପ ବୁଦ୍ଧି ବି ଦୃଶ୍ୟତମ ଆରୋପିତମ ଅବୁଦ୍ଧି ବି, ଯେଉଁମାନେ ବୁଦ୍ଧି ନାହିଁ ବିଶେଷ ନାହିଁ ବୁଦ୍ଧି ଅବୁଦ୍ଧି, ଯେଉଁ ବୁଦ୍ଧି ଇଏ ହେଉଛି ସୂକ୍ଷ୍ମ ଶରୀର ଆମର, ଏ ଯେଉଁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏଇ ପାଞ୍ଚଟି ତତ୍ତ୍ୱରେ ଆମର ଏ ଭୌତିକ ଶରୀର ସୃଷ୍ଟି ହେଇଛି, କିନ୍ତୁ ମାନେ ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର ଏଇ ତିନୋଟି ନେଇକରି ସୂକ୍ଷ୍ମ ଶରୀର ସୃଷ୍ଟି ହେଇଛି। ତେଣୁ ଏଇ ବୁଦ୍ଧି ମାଧ୍ୟମରେ ଆମେ ଭଗବାନ ଜାଣିପାରିବା, ବୁଦ୍ଧିକୁ ସେଇଭଳି ଭାବରେ ଶୁଦ୍ଧ କରିବାକୁ ପଡ଼ିବ। ଯେଉଁମାନେ ଭଗବାନ ଭଗବତ ଗୀତାର ଦଶମୀଧାରେ କହୁଛନ୍ତି ଯେ ତେଷାନ୍ ସତତ ଯୁକ୍ତାନ ଭଗତାନ୍ ଇତିପୂର୍ବକ ददामि बुद्धि योगान्तं येन नाम पिलान्ते। जोने भगवान सहित युक्त होकर भगवान सेवार युक्त हे से भगवान बुद्धि प्रदान करेंगे। से बुद्धि माध्यम भगवान जापर से भगवद गीतार तृतीय अध्याय भगवान को एवं बुद्धे परम बुद्धा संतध्या परमात्मना जहि शत्रु महाभाव काम रूप द्वारा सदम ये बुद्धि को यदि भगवान सहित युक्त करवा शुद्ध बुद्धि प्राप्त होगा। ये बुद्धि माध्यम भगवान जापर किंतु जो मान बुद्धि ये उन्नत नुह से भाव भावते जशात्मबुद्धि गुणपे क्रीधा शोधी कर्ताधिशु भंगी जीर्थ बुद्धि शरीर न करी आगे जो मान उन्नत स्वर अच्छा से मैंने तीर्थ जाऊर्थ करने जातु बुद्धि होती कौन ना से जो जल रही सेठी स्नान करदे से भगवान तीर्थ हो गला तेणु ये भाव में जनेसु अभिज्ञेशु सहायक गोखर जदिव से मैंने बहुत बुझित हो पारती बहुत सम्मानित हो पारती बहुत दस तक थे किंतु भगवान कहते सहायक गोखर से पशु स्तर अच्छा तेणु ये सब तत्व बुझे पड़ो से अबुद्धि भी कह तेणु जो मैंने प्राथमिक स्तर अच्छा से धारण करें भगवान गोटे रूप अच्छे आम श्री श्रीमद राघव गोस्वामी महाराज बहुत प्रसिद्ध कथाकार राघव कथा कहती से थे आसुले आमेरिका कड़े जाते कथा कहने खेलता बेले आरब कंट्री से रही थे आरब कंट्री रही बेले मुसलमान कंट्री से मुसलमान मैंने जो रही जमी आम महिमा उल्लेख कर भगवान रूप ना से भगवान को रूप ना आल्लाह कौन रूप ना जो रही मस्जिद में कौन सी भगवान विग्रह ना तेणु निराकार से निराकार कह तेणु ये महाराष्ट्र बसते कौन सौभाग्यक्रमे जड़े विमान जो एयरपोर्ट जो अथरीटी सहित आलोचना कथा होते सी कहले कथा सी कहले आप कौन भगवान रूप अच्छे भगवान रूप कौटे आसमी कहले भगवान रूप अच्छे कुरान में देख भगवान रूप विषय वर्णना कर चैतन्य महाप्रभु से जन काजी सहित आलोचना कर मुसलमान धर्मनेता सहित आलोचना करान प्रथम यही निराकार विषय वर्णना ब्रह्म विषय वर्णना कर भगवान सविशेष रूप जो भगवान कृष्ण रूप से कृष्ण रूप वर्णना करान वर्णना कर किंतु से महाप्रभु कहते तुमर शास्त्रकार मैंने जानते ना जे पूर्व एवं पर मध्य परटी हूँ बढ़िया पूर्व एवं पर मध्य परटी हूँ बढ़िया प्रथम कहला भगवान निराकार रूप ब्रह्म विषय वर्णना कर किंतु अंतिम भगवान रूप विषय वर्णना करेणु भगवान होती रूप रही कि जेहेतु से ठीक भाव जान अबुद्धि बुद्धि एत उन्नत नुह तेनाली प्रथम जो वर्णना कर ब्रह्म विषय वर्णना करेटा भगवान भगवान का रूप ना बुझी पार ना तेणु से जन से कथा कह महाराज तो महाराज कृष्ण गलापर कहु तुम पथर बुझुच ना पथर पूजन तो ना मुझे पथर पूजन हिंदू मान ना ना पथर पूजा पथर में जो भगवान को प्राण प्रतिष्ठा कर भगवान जो रूप से रूप को पथर में या भगवान प्राण प्रतिष्ठा कर विश्वास कर पारे कि समय पर तीन थर नमाज पढ़ती खराब बेल जो नमाज पढ़ले नमाज पढ़ सारे आसला बेलू महाराज तक पचारे नमाज पढ़ल ना ना जो कथा कहल से भगवान कौन शुनिपारे से आश्चर्य कहीं सुनिपर नमाज पढ़ु मैंने भगवान डाकुचु आम आल्ला डाकिचु नमाज पढ़ु तेल से निश्चित शुनिपर ना जब शुनिपारे कान थी सी प्रत्येक हड़बड़ हो गल हाँ कहीं न କାରଣ ଅଛୁ କାହିଁ କହିଲେ ଶୁଣେ କେମିତି ତାପରେ ମହାରାଜ କହିଲେ ଆଚ୍ଛା ଆପଣ ଯେଉଁ ଏ ଯେଉଁ ପ୍ରାର୍ଥନା କରୁଥିଲେ ନମାଜ କରୁଥିଲେ ଏଇଟା କ'ଣ ଭଗବାନ ଦେଖିପାରୁଛନ୍ତି? ସେ କାହିଁ ଦେଖିବେନି ଭଗବାନ? ସେ ସବୁ ଚିନ୍ତା କରିନାହାନ୍ତି ନା କାହିଁ ଦେଖିପାରିବେନି? ନା ଯଦି ଦେଖିପାରିବେ ତାହେଲେ ତାଙ୍କର ଆଖି ଥିବ, ଚକ୍ଷୁ ଥିବ, ଚକ୍ଷୁ ଥିବ, ସେତେବେଳେ ପୁଣି ସେଟା ବଡ଼ ହେଇଗଲେ ହଁ ନଥିବ କାହିଁ, ଚକ୍ଷୁ ନଥିବ କାହିଁକି? ତେଣୁ ଏହିଭଳି ଭାବରେ ମହାରାଜ ତାଙ୍କୁ ଯେତେବେଳେ କହିଲେ ତାଙ୍କର ଚକ୍ଷୁ ଅଛି, କାନ ଅଛି, ନାସିକା ଅଛି, ହାତ ଅଛି, ଗୋଡ଼ ଅଛି, ସବୁ ସେ କରିଦେଲେ, ଦୃଷ୍ଟି ମାଧ୍ୟମରେ ସ୍ଥାପନ କରିଦେଲେ, ସେତେବେଳେ ସେ ଜାଣିଲେ ପ୍ରକୃତରେ ଭଗବାନଙ୍କର ଗୋଟେ ରୂପ ରହିଛି, ଠିକ୍ ସେ ବୁଝିପାରିଲେ। ତେଣୁ ଏହା ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଯେଉଁମାନେ ପ୍ରାଥମିକ ସ୍ତରରେ ଅଛନ୍ତି ଭକ୍ତ, ସେମାନେ ଭଗବାନଙ୍କର ରୂପ, ସଚ୍ଚିଦାନନ୍ଦଙ୍କ ରୂପକୁ ସେମାନେ ଗ୍ରହଣ କରିପାରିବେ ନାହିଁ। ସେ ଉନ୍ନତିକୁ ଗଲେ ସେମାନେ ବୁଝିବେ। ସେଥିପାଇଁ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ଯାହା ଦ୍ୱିତୀୟ ଅଧ୍ୟାୟ 11 ଶ୍ଳୋକରେ ଯେଉଁ କୁହାଯାଇଛି, ବଦନ୍ତି ତତ୍ତତ୍ୱ ବିଦ୍ୟତତ୍ତ୍ୱମ୍ ଯଦ୍ ଜ୍ଞାନ ମଧ୍ୟ ବ୍ରହ୍ମେ କି ପରମାତ୍ମା କି ଭଗବାନ କି ଶବ୍ଦତି। ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ, ଭଗବାନଙ୍କ ଶରୀରର ଅଙ୍ଗ ଜ୍ୟୋତି ଯେଉଁ ବ୍ରହ୍ମ ରହିଛି, ବ୍ରହ୍ମାଲୋକ ବ୍ରହ୍ମଜ୍ୟୋତି, ସେଇଟାକୁ କହନ୍ତି ଇଏ ହେଉଛନ୍ତି ଭଗବାନ, ଇଏ ହେଉଛି ପ୍ରାଥମିକ ଅନୁଭୂତି। ଆଉ ଯେତେବେଳେ ଜ୍ଞାନ ମାଧ୍ୟମରେ ଜଣେ ଅଗ୍ରସର ହେବ ସେତେବେଳେ ଭଗବାନଙ୍କର ଏଇ ଅନୁଭୂତି ସେ ପ୍ରାପ୍ତ ହେବେ। ଆଉ ଯେତେବେଳେ ଉନ୍ନତ ସ୍ତରକୁ ଯିବେ ସେତେବେଳେ ଭଗବାନଙ୍କର ପରମାତ୍ମା ଅନୁଭୂତି ପ୍ରାପ୍ତ ହେବେ। ପରମାତ୍ମା ପରେ ଭଗବାନ ସବୁଠାରେ ଅଛନ୍ତି ପରମାତ୍ମା ପରେ। ତେଣୁ ତାଠାରୁ ଯେତେବେଳେ ଉନ୍ନତ ସ୍ତରକୁ ଯିବେ ସେମାନେ ଭଗବାନଙ୍କର ଭଗବତ ଅନୁଭୂତି ପ୍ରାପ୍ତ ହେବେ। ଭଗବାନଙ୍କର ଯେଉଁ ରୂପ ରହିଛି, ଶ୍ୟାମ ସୁନ୍ଦର ରୂପ ରହିଛି, ସଚ୍ଚିଦାନନ୍ଦ ରୂପ ରହିଛି, ସେଇ ରୂପ ସେଇ ଅନୁଭୂତି ସେମାନେ ପ୍ରାପ୍ତ ହେବେ, ଭଗବତ ଅନୁଭୂତି ପ୍ରାପ୍ତ ହେବେ। ତେଣୁ ସେଇ ଅନୁଭୂତି ପ୍ରାପ୍ତ ହେବା ପାଇଁ ଯେଉଁ ଉପାୟ ହେଉଛି ସେଇଟା ହେଉଛି ଭକ୍ତି। ଭକ୍ତି ମାଧ୍ୟମରେ ସେମାନେ ଯେଉଁ ଉନ୍ନତ ସ୍ତରକୁ ଯିବେ ସେତେବେଳେ ଭଗବାନ ରୂପ ବିଷୟରେ ଜାଣିପାରିବେ। ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ଆମର ଭକ୍ତମାନଙ୍କର ବହୁତ ପ୍ରଶ୍ନ ରହିଛି, ଆମର 7:15 ହେଲା, 15 ମିନିଟ୍ ପର୍ଯ୍ୟନ୍ତ ଆମେ କ୍ୱେଶ୍ଚିନ୍ ଆନ୍ସର୍ ଦେବା, ତାପରେ ଅନ୍ୟ ଗପ ଫପ ରହିଛି।
ରୂପ ବିଷୟରେ ଖାଲି ଦେଖିକି ଚାହୁଁଛୁ, ଆମେ ଧର ମାନବ ସମାଜ ଯେମିତି ଅଛନ୍ତି, ଯିଏ ଭଗବାନଙ୍କ ରୂପ ବିଷୟରେ ଚିନ୍ତା କରୁଥିବ, ଭଗବାନ ଗୋଟେ ରୂପ କ'ଣ, ରୂପଟା କେମିତିଆ ହେଇଥିବ, କ'ଣଟା ହେଇଥିବ, ଏଇଟା କ'ଣ?